ओं नमो भगवते वासुदेवाय। श्रीमद्भागवत दशम स्कंध ऊनविंश अध्याय। शुक उवाच। एबे हो सुन नरनाथ अमृत कृष्ण चरित, गोपाले वृंदावने थिले सुस्ते रजनी पुहाइले, राम गोविंद घेनी संगे मिलिले गोप पुर लागे, जे झा मंदिरे गोपे जाई कहंती वृद्धंकु बसाई, कृष्णर जेते कर्म मान सुनी सकले तो समन, माया गोपाल रूप होई क्रीड़ा करंती बेनी भाई, एमंते सुण परीक्षित स्वभावे सरिला बसंत, निदाघ काल आगमने घर मन लागे वृंदावने, सर्वदा बसंत पवन सधीरे बहे दिनु दिन, बसंत नोहे ना दुर्लभ जेवने श्री राम माधव, नदी निर्झर जल नाद निबिड़ झिंकारी सबद, अति शीतल वनस्थली निर्झर जल कणा मिली, नदी तड़ाग प्रश्रवण पवन जोगे स्निग्ध वन, जले अछंती पुष्प जेते कमल कुमुद सहिते, ताहांक रेणु घेनी बळे पवन बहे कुतूहले, एणु से वृंदावन देशे निदाघ ग्रीष्म मन पसे, घन गहन वन भूमि तेणु नुहंती जीवे श्रमी, अति गभीर नदी जले लहरी उठे वायु बळे, पंक द्रव बेनी तटे से जले ग्रीष्म त्रास कटे, तेणु ए वन भूमि देश न लागे आदित्यर त्रास, अरुण तेज न लागई जही विजय भाव ग्राही, स्वभावे कुसुमित वन मृग मयूर पक्षी स्वन, कोकिल सार सनिकर भ्रमर ध्वनि मनोहर, एमंते प्रभु वन माली गोप बाळक मध्ये केळी, आनंदे गीत वेणु ध्वनि गाई गोवत्सा संगे घेनी, मिलिले वृंदावने जाई रंगे नाचंती बेनी भाई, सदा बसंत वृंदावने नाना कुसुम फल माने, जही गोविंद वनचारी विशेष संगे हल धारी, शीतल छाया वृक्ष तले भ्रमर पंति फूल डाले, शोभित सरोवर फूल सुगंध शीतल अमूल, अरुण तेज न लागई वनर बन्ही बने थाई, कोमल तृण जुथे जुथे गोरुए चरण निश्चिंते, जमुना जल वृक्ष मूले पवन बह तले, पन कुसुम परिमल देखी सानंद आदि मूल, बालक क्रीड़ा सावधाने कृष्ण विजय वृंदावने, सेवने चराइले गाई गोपे नाचंती वेणु बाई, शिरे गुंज राजा मुडाली रत्न भूषण फूल माली, प्रवाल वर हिस्तबक धातु भूषण रंग रेख, बाळके राम कृष्ण मेले युद्ध करंती बाहु बळे, राम गोविंद गोप सुते खेळंती नृत्य गीत जुते, कृष्णर नृत्य गोपे देखि मिलिले गोवत्सा उपेक्षी, केताळी बाई मन हरे गंभीर गीत नाद स्वरे, सिंगा मुरली नाद पुरी के साधु धन्य धन्य करी, देवे जे थिले शून्य पथे मिले ବୋଲିଲେ କୃଷ୍ଣର ଅଗ୍ରତେ ହରି ହରି ବୋଲ ମାୟା ବାଳକ ରୂପ ହୋଇ କୃଷ୍ଣର ଚୌପାସେ ଥାଇ ସ୍ତୁତି କରନ୍ତି କୃଷ୍ଣ ରାମେ ଭାଟେ ଯେ ସନେ ଗୁଣ ଗାନେ ଏକ ଆରେକ ସାଧୁ ଭଣୀ ଶୁଣ ପାଣ୍ଡବ ଚୂଡାମଣି ତାଣ୍ଡବ ରସେ ସୁଖେ ହରି ବୃନ୍ଦାବନରେ କ୍ରୀଡ଼ା କରି କୃଷ୍ଣର ନୃତ୍ୟ ଦେଖି ପୋଏ ରାମଙ୍କୁ ବେଢ଼ିଲେ ଥକାଏ କ୍ଷମତା ରସେ ଗୀତ ଗାଇ କେଧାଏ ସିଙ୍ଗାନାଦ ଦେଇ ତାଳି ମୁରଲୀ ଗାଲ ତୁର ନାଚନ୍ତି ବ୍ରହ୍ମାଣ୍ଡ ଠାକୁର ନୃତ୍ୟର ଅନ୍ତେ ପରଶଂସୀ କେତ ହିଁ କହନ୍ତି ବିଶ୍ୱାସୀ ଥୋକେ କରନ୍ତି ନାନା ସ୍ତୁତି ହରସେ ପୁଷ୍ପ ବରଷନ୍ତି କୃଷ୍ଣଙ୍କ ସଙ୍ଗେ ନୃତ୍ୟ କରି ବୁଲନ୍ତି ବୃନ୍ଦାବନେ ହେରି କେବଳେ ଏକୁ ଆରେ ଧରି ଡାକନ୍ତି ବାହାନାଦ କରି କୃଷ୍ଣ ଉଠିଲେ ଉଚ୍ଚ ବୃକ୍ଷେ ଫଳ ତୋଳିଲେ ନାନା ଶାଖେ ପୋଏ ମିଳିଲେ ଜେଝା ମତେ ଅମର ଲୋକେ ଯୁଥେ ଯୁଥେ ଏକ ଆରେକ ମରା ମରି କେ ସାକ୍ଷୀ କରନ୍ତି ମୁରାରି କର ଚରଣ ଧରି ଛନ୍ଦେ ଯୁଦ୍ଧ କରନ୍ତି ନାନା ବନ୍ଧେ କେ ପଛେ ଥାଇ ଚକ୍ଷୁ ବୁଜି ନାମ ଧରନ୍ତି ମନେ ହେଜି ମୃଗଙ୍କ ପ୍ରାୟ କେହୁ ଧାଇ ପକ୍ଷୀଙ୍କ ପ୍ରାୟ କେ ଉଡ଼ଇ ଭେକର ପ୍ରାୟ କେ ଡିଅନ୍ତି ଚାଲନ୍ତି ଜେହ୍ନେ ହଂସପନ୍ତି ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ ଦୋଳି କରନ୍ତି କୁତୁହଳେ ପର୍ବତ କୁଞ୍ଜ ନଦୀ କୂଳେ ଖେଳନ୍ତି ରାମ କୃଷ୍ଣ ମେଳେ ଗାଈ ଚରାଇ ବେଣୁ ବାଇ ପନେ ଖେଳନ୍ତି ବେନି ଭାଇ ହରି ହରି ବୋଲ ହେମନ୍ତେ କଂସ ଅନୁଚର ବନେ ମିଳିଲା ନଦୀ ତୀର ପ୍ରଳମ୍ବ ନାମେ ମହାବଳି ଲୁଚି ଦେଖଇ କୃଷ୍ଣ କେଳି କ୍ଷଣକେ ସହି ନ ପାରିଲା ଗୋପାଳ ରୂପେ କହିଲା ପ୍ରଳମ୍ବ ବିଚାରଇ ମନେ କୃଷ୍ଣଙ୍କୁ ମାରିବି କେଶନେ ପୁଅଙ୍କ ମେଳେ ଥିବି ବସି ମୋର ନିକଟେ ଯେବେ ଆସି ମୁଣ୍ଡ ମୋଡ଼ିବି ଧରି କରେ କହିବି କଂସର ଛାମୁରେ ହେମନ୍ତ ବିଚାରିଲା ମନେ ଲତାରେ ଥାଇ ବୃନ୍ଦାବନେ ମାୟା ଗୋପାଳ ରୂପ ହୋଇ ମିଳିଲା ଗୋପ ମଧ୍ୟେ ଯାଇ ତାହା ଜାଣିଲେ ଭାବଗ୍ରାହୀ କହନ୍ତି ଗୋପାଳଙ୍କୁ ଚାହିଁ ବାଳକେ ଶୁଣ ମୋ ଉତ୍ତର ମୁହିଁ ଜାଣଇ ଖେଳ ସାର ରାଜା ପରଜା ଖେଳ ଅଛି ଆସ ଖେଳିବା ବଳ ଆଞ୍ଚି ଶୁଣି ସାନନ୍ଦ ମନେ ହସି ରୁଣ୍ଡ ହୋଇଲେ ପୋଏ ଆସି ରାମ ଗୋବିନ୍ଦେ କରି ରାଜା ସକଳେ ହୋଇଲେ ପରଜା ଅଧେ ହୋଇଲେ ରାମ ଆଡ଼େ ଥୋକେ ହୋଇଲେ କୃଷ୍ଣ ବାଡ଼େ କୃଷ୍ଣ ବୋଇଲେ ଦୁଇ ଦୁଇ ବଳକ ଶିବା ଯୁଦ୍ଧ ବିହି ଯୋଡ଼ି ଯୋଡ଼ିଏ ଏକ ସଙ୍ଗେ ଯୁଦ୍ଧ କରିବା ନାନା ରଙ୍ଗେ ଖେଳ ପାଞ୍ଚିଲେ ଗୋପ ପୋଏ ମାୟା ଭିଆଣ ଦେବରାଏ ଜଣ ଜଣ କେ ନାମ ଧରି ଯୁଦ୍ଧେ ପେଶିଲେ ନର ହରି ଶ୍ରୀଦାମ ନାମ ଗୋପ ବାଳେ ଯୁଝିଲା ଗୋବିନ୍ଦର ତୁଲେ ପ୍ରଳମ୍ବାସୁର ତୁଲେ ରାମ କୃଷ୍ଣ ତୁଲେ ସେ ଭଦ୍ରସେନ ଏତେ ଭିଆଇ ଭାବଗ୍ରାହୀ ବୋଲନ୍ତି ଗୋପାଳଙ୍କୁ ଚାହିଁ ଯୁଦ୍ଧ କରିବା ପିଢ଼ କରି ସଂଗ୍ରାମେ ଯେ ଯାହାକୁ ହାରି ଭାଣ୍ଡିର ବଟ ତଳେ ନେଇ ଥୋଇବ କନ୍ଧରେ ବସାଇ ହେଉ ବୋଇଲେ ଗୋପବାଳେ ଯୁଝନ୍ତି ଯେ ଯାହାର ବଳେ ହାରିଲେ ବୃକ୍ଷ ମୂଳେ ନେଇ ଛାଡ଼ନ୍ତି କନ୍ଧରେ ବସାଇ ଏମନ୍ତେ ପ୍ରଭୁ ଦୈତାରି ଶ୍ରୀରାମ ତୁଲେ ଯୁଦ୍ଧ କରି ତାହାକୁ ଯୁଦ୍ଧେ କୃଷ୍ଣ ହାରି ବଟେ ଛାଡ଼ିଲେ କନ୍ଧେ କରି ଏବେ ହୋ ଶୁଣ ରସ କଥା ପ୍ରଳମ୍ବ ଅସୁର ବାରତା ପ୍ରଳମ୍ବା ସୁର ରାମ ସଙ୍ଗେ ପଡିଲା ପଞ୍ଝା ପଞ୍ଝି ରଙ୍ଗେ ଯୁଦ୍ଧ କରନ୍ତେ ଗୁରୁତର ରାମକୁ ହାରିଲା ଅସୁର ତକ୍ଷଣେ ବସାଇଲା କନ୍ଧେ ଅସୁର ଭାଳଇ ଆନନ୍ଦେ ଏହାକୁ ବଟ ଯାଏ ନେଇ ଘେନିଣ ପଳାଇବି ମୁହିଁ ମୁଣ୍ଡ ମୋଡ଼ିବି ବନେ ପଶି ପୁଣି ମିଳିବ ଏଥେ ଆସି କୃଷ୍ଣ ପଡିବ ଯେତେବେଳେ ଘେନି ଉଡ଼ିବି ଅନ୍ତରାଳେ କଂସ ଛାମୁରେ ଦେବି ନେଇ ନିଶ୍ଚିନ୍ତେ ଭୁଞ୍ଜିବ ସେ ମହି ଏତେ ବିଚାରି ମହାସୁର କନ୍ଧେ ବସାଇ ହଳଧର ଭାଣ୍ଡିର ବଟ ଗଲା ଜିଣି ତାହା ଜାଣିଲେ ହଳ ପାଣି କୋଟିଏ ମେରୁ ଜେହ୍ନେ ଭାର ଚଳି ନ ପାରି ଅସୁର ତକ୍ଷଣେ ନିଜ ରୂପ ଧରି ଅସୁର ଗଗନେ ସଞ୍ଚରି ନୀଳଜୀ ମୃତ ଦେହ କାନ୍ତି ମଣି କଙ୍କଣ ଝଟ କନ୍ତି ସ୍ୱଭାବେ ନାନା ଅଳଙ୍କାର ତେଜେ ବିରାଜିଲା ଅସୁର କିଏ ବା ଦେବା ପଟାନ୍ତର ଯାହାର କନ୍ଧେ ହଳଧର ବିଜୁଳି ଜେହ୍ନେ କଳା ମେଘେ ଜେସନେ ଶଶାଙ୍କର ଲାଗେ ଗଗନେ ବେଗେ ଯାଉଅଛି ତା ଦେଖି ରାମ ମନେ ପାଞ୍ଚି ହରି ହରି ବୋଲ ଭ୍ରୁକୁଟି କୁଟିଳ ପ୍ରପଞ୍ଚ ବିକଟ ଦନ୍ତ ତୀକ୍ଷ୍ଣ ଉଚ୍ଚ ସୁବର୍ଣ୍ଣ ତେଜେ ଦେହ ଝଳି ନୀଳ ମେ ଘରେ କି ବିଜୁଳି ତକ୍ଷଣେ ପ୍ରଭୁ ହଳଧର ଜାଣିଲେ ନିଶ୍ଚୟ ଅସୁର ମୁଷ୍ଟିଏ ପ୍ରହାରିଲେ ମୁଣ୍ଡେ ବଜ୍ର ଜେସନେ ଗିରି ଖଣ୍ଡେ ମୁଣ୍ଡ ହୋଇଲା ସତେ ଚୁର ଶବଦ କଲା ମହାଘୋର ରୁଧିର ଉଦ୍ଗାରିଲା ମୁଖେ ପଡିଲା ଗୋବର୍ଦ୍ଧନ ପାଖେ ଦେଖି ଚକିତ ଗୋପ ପୋଏ ସ୍ୱର୍ଗେ ଯେ ଥିଲେ ଦେବତାଏ ସକଳେ ସାଧୁ ସାଧୁ ଭଣୀ କୁସୁମ ବରଷିଲେ ଆଣି ରାମଙ୍କୁ ଧରି ଗୋପବାଳେ କୋଳ କରିଣ ଚୁମ୍ବ ଦେଲେ ଅବନି ହୋଇଲା ଆନନ୍ଦ ବାଳ ମୂରତି ଆଦି କନ୍ଦ ଶ୍ରୀରାମ ଚରଣେ ବିଶ୍ୱାସ ଶରଣ ଜଗନ୍ନାଥ ଦାସ ଭାବେ ଶ୍ରୀରାମ ଚରଣେ ବିଶ୍ୱାସ ଭାବେ ଶରଣ ଜଗନ୍ନାଥ ଦାସ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରଳମ୍ବବଧୂ ନାମ ଉନବିଂଶ ଅଧ୍ୟାୟ।